କଣ୍ଟା ଜଟା ଅରମା ବନପଥରେ କୁଆଡେ ଚାଲିଛ ମ? ପାଦରେ କଣ୍ଟା ଫୁଟି ରକ୍ତ ବାହାରିଲାଣି, ତମକୁ କଣ ବାଟ ଦିଶୁ
ନାହିଁ? କିଶୋର, ମୋ ପାଇଁ ତୁମର ଏତେ ଦରଦ? ଆସ ଆଗକୁ ଟିକେ ଆସ।
ଓ, ତମ ଆଖିକୁ ଦିଶୁ ନାହିଁ ପରା?
ହଁ, ମୁଁ ଅନ୍ଧ, ଆଖି ଥାଉ ଥାଉ ଅନ୍ଧ।
ଏ, ଆଖି ଥାଉ ଥାଉ ଅନ୍ଧ, ଏ କେମିତିକା କଥା ମ?
ହଁ ବାବା,
ଏକେ ତ ଅନ୍ଧ, ପୁଣି କାହା ନାମ ଜପି ଜପି କୁଆଡେ ଚାଲିଛ କହିଲ?
ମୁଁ ଡାକୁଛି ସେଇ ଯତିମତି ହରା ଗୋପୀ ମନ ଭୁଲା ଗୋପୀନାଥଙ୍କୁ।
କିଏ ମ ସିଏ? ସାରା ବୃନ୍ଦାବନ ତ ମୁଁ ବୁଲିଛି, କାଇଁ ମୁଁ ତ ତାଙ୍କୁ ଦେଖି ନାହିଁ କି ଚିହ୍ନି ନାହିଁ।
ସାରା ବୃନ୍ଦାବନ ତୁ ବୁଲିଛୁ?
ହଁ, ଗାଈ ରଖିବା ତମର କାମ, ବୃନ୍ଦାବନର ନଈ କୂଳରେ ଖୁବ ଘାସ, ତେଣୁ ବୃନ୍ଦାବନ ନ ବୁଲନ୍ତି କେମିତି?
ଆହା, ତୋର ବଚନ କେଡେ ମଧୁର ଲାଗୁଛି। ବାବା, ତୋ ନାଁ କଣ? ଘର କୋଉଠି? ବାପାଙ୍କ ନାମ କଣ? ଥରେ ତୋ ପରିଚୟ ଦେ ବାବା।
ମୋ ନାମ କାନୁଆ, ଗାଁ ଝିଅ ଡାକନ୍ତି ମୁରଲିଆ, ସାଙ୍ଗ ପିଲାଏ ଡାକନ୍ତି ମୋହନା, ଗାଁ ଲୋକେ ଡାକନ୍ତି ପରମାନନ୍ଦିଆ, ପାଖ ଗାଁର ଲୋକେ ଡାକନ୍ତି ଗିରିଧରିଆ, ଆଉ ବାପା ନାମ କଣ ଜାଣିଛ? ନନ୍ଦିଆ।
କି ଆନନ୍ଦ ଦଉଛି ତୋର କଥା।
ମୋ କଥା ତମକୁ ଆନନ୍ଦ ଦଉଛି ବାବାଜୀ?
ହଁ, ଖୁବ ଆନନ୍ଦ ଦଉଛି। ମୋ ପାଖକୁ ଟିକେ ଲାଗିଆ ବାବା।
ନା ବାବାଜୀ ନା, ମୁଁ ଧରା ଦେବି ନାହିଁ, ତୁମେ ମତେ ମୁଣିରେ ପୁରାଇ କୁଆଡେ ନେଇଯିବ।
ନାଇଁ ବାବା, ତୋ କଥା ଶୁଣିବି, ଦେହରେ ହାତ ବୁଲେଇ କେତେ ଖୁସି ହେବି।
ମୋ ଦେହରେ ହାତ ବୁଲେଇ ତମେ କଣ ପାଇବ ବାବାଜୀ? ଏଇ ଏଇ ମାଡ଼ି ଆଉଛ କୁଆଡେ? ସେଇଠି ଠିଆ ହୋଇ କୁଆଡିକେ ଯିବ କୁହ, ମୁଁ ବାଟ କଢେଇ ଦେବି।
ବାଟ କଢେଇ ଦେବୁ? ତେବେ ଭଲ କଥା, ମତେ ବୃନ୍ଦାବନକୁ ବାଟ କଢେଇ ଦେ ବାବା।
ଓ, ବୃନ୍ଦାବନ?
ହଁ, ମତେ ବାଟ କହି ଦେ ବାବା।
ଧର ଏ ଗାଈଆଳ ପିଲାର ବାଟଟା ଧର ବାବାଜୀ।
ଦେ ଏ ବାଡ଼ିରେ ଏକ ଶିହରଣ, ଏକ ଆନନ୍ଦର ସ୍ରୋତ, ବୃନ୍ଦାବନ ନିକଟରେ ନିର୍ଜୀବ ବାଡ଼ିର ମଧ୍ୟ ଜୀବନ ଅଛି, କଥା କହିବାର ଶକ୍ତି ଅଛି।
ଏସବୁ ତମେ କଣ କହିଚାଲିଛ ବାବାଜୀ? ମୁଁ ତ କାଇଁ କିଛି ବୁଝିପାରୁନି।
ତୁ ବୁଝିପାରିବୁନି ବାବା, ମୁଁ କହୁଛି ସେଇ ମନଚୋରା ଗୋପୀନାଥ କଥା।
ମନଚୋରା ଗୋପୀନାଥ, ତାଙ୍କରି ପାଖକୁ ତୁମେ ବୃନ୍ଦାବନ ଯାଉଛ?
ହଁ, ତାଙ୍କରି ପାଖକୁ।
ଆଚ୍ଛା ବାବାଜୀ, ସେ ଯଦି ତମକୁ ନ ପଚାରନ୍ତି?
ମତେ ନ ପଚାରନ୍ତି ତେବେ ତେବେ ମୁଁ କହିବି।
ଜାଣିଥା ଗୋପୀନାଥ ଏ ଯେ ବିଲ ମଙ୍ଗଳ ସପଥ ହେ, ଜାଣିଥା ଗୋପୀନାଥ ଏ ଯେ ବିଲ ମଙ୍ଗଳ ସପଥ ହେ, ଜାଣିଥା ଗୋପୀନାଥ ଅନ୍ନ ଜଳ ପାନ ନ କରିବ ହନ, ଚାହିଅଛି ତୁମ ପଥ ହେ, ପଚି ଛଢ଼ି ଦେହ ହୋଇଲେ ବିଲୟ, ନ ଫେରିବ ଦିନ ଭକ୍ତ ହେ, ଜାଣିଥା ଗୋପୀନାଥ।
ନ ଖାଇ ନ ପିଇ ତମେ ପଚି ଛଡ଼ି ମରିବ ପଛକେ, ତାଙ୍କ ଦର୍ଶନ ନ ପାଇ ଫେରିବ ନାହିଁ?
ନା ବାବା ନା, ତାଙ୍କୁ ଦର୍ଶନ ନ କରି ଆଉ ଜୀବନ ଧରି ଫେରିବା ସମ୍ଭବପର ନୁହେଁ।
କିନ୍ତୁ ତମର ତ ଆଖିରେ ଦୃଷ୍ଟି ଶକ୍ତି ନାହିଁ, ତମେ ଦେଖିବ କିପରି ବାବାଜୀ?
ହଁ ବାବା, ସେଇ କରୁଣା କଲେ ଦିବ୍ୟ ଦୃଷ୍ଟିରୁ ଦର୍ଶନ କରିପାରିବି।
ଏ ତ ବଡ଼ ଆଶ୍ଚର୍ଯ୍ୟ କଥା କହୁଛୁ ବାବାଜୀ, ସେ କଣ ଆଖିରେ ଔଷଧ ପକାଇ ଆଖି ଭଲ କରିଦେବେ?
ହଁ, କ୍ଷମାର ଔଷଧ, କରୁଣାର ଔଷଧ ସିଏ ପକେଇ ଦେବେ।
ହଉ ଚାଲ ତେବେ ଦେଖିବା ତୁମ ଗୋପୀନାଥ କେମିତିକା, କଳା ନା ଗୋରା, ଡେଙ୍ଗା ନା ବାଙ୍ଗରା, ଛୁଆ ନା ବଡ଼।
ସେ ସବୁ ବାବା, ସେ କୃଷ୍ଣ ରୂପେ କଳା, ନାରାୟଣ ରୂପେ ଗୋରା, ରାମ ରୂପେ ଶ୍ୟାମଳ, ସେ ମହାବାଳୀ ରୂପେ ଡେଙ୍ଗା, ଭକ୍ତ ନିକଟରେ ବାଙ୍ଗରା, ଯଶୋଦାଙ୍କ ନିକଟରେ ଛୁଆ, ଗୋପୀଙ୍କ ନିକଟରେ କିଶୋର, ଆଉ ଜ୍ଞାନୀଙ୍କ ନିକଟରେ ଜ୍ଞାନୀ, ମାଲିଙ୍କ ନିକଟରେ ଅପଣ୍ଡିତ।
ଏଇ ବାଳକ
ବାଳକ
ଓହୋ, ପୁଣି କିଏ ପଛରୁ ଡାକିଲେଣି।
ଆରେ ଆରେ, ଏ କଣ ସ୍ତ୍ରୀ ଲୋକ ଜଣେ?
ବାବା, ବୃନ୍ଦାବନକୁ ବାଟ କହିଦେଇ ପାରିବୁ ବାବା?
ଏ ତମେ ବି ସେଇ ବୃନ୍ଦାବନକୁ ଯିବ? କାହା ଘରକୁ ଯିବ ତମେ?
ମୁଁ ଯିବି ଗୋପୀନାଥଙ୍କ ନିକଟକୁ।
ଆରେ ତମେ ବି ସେଇ ଗୋପୀନାଥଙ୍କ ନିକଟକୁ ଯିବ? ସେ କଣ ଅନ୍ନ ଛତ୍ର ଦେଇଛନ୍ତି ନା ଧନ ସମ୍ପଦ ବାଣ୍ଟୁଛନ୍ତି କହିଲ?
ନାଇଁ ବାବା, ତାଙ୍କ ଦୁର୍ଲଭ ଦର୍ଶନ ହିଁ ସମ୍ପଦ। ସେହି ଦର୍ଶନ ଲାଳସାରେ ମୁଁ ବଣ ବିଲ ଗିରି କନ୍ଦର କଣ୍ଟା ଛଟା ନ ମାନି ଅନ୍ୟ ବ୍ୟଞ୍ଜନ ଗ୍ରହଣ ନ କରି ଥାଇ ଆସିଛି ହାତୁର ହୃଦୟରେ।
ଓ ବୁଝିଲି ବୁଝିଲି, ତାହେଲେ ସେ ବୃନ୍ଦାବନର ଗୋପିଆ କୁହୁକ ଜାଣେ ନାହିଁ?
ହଁ ବାବା, ସେ କୁହୁକ ଜାଣେ, ପାପୀର ପାପ ମୁକ୍ତ କରି ଅନ୍ଧକୁ ଦିବ୍ୟ ଚକ୍ଷୁ ଦାନ କରି।
ଆରେ ବାରେ, ତମେ ବି ତ ସେଇ କଥା କହୁଛ, ତେବେ ସେ କଣ ଏଇ ଆଗରେ ଠିଆ ହେଇଥିବା ଅନ୍ଧକୁ ଚକ୍ଷୁ ଦାନ କରିପାରିବେ?
କୋଉ ଅନ୍ଧ?
ହେଇ ଦେଖୁନା, ଏକଡ଼ରେ ମୋ ବାଡ଼ିକୁ ଧରି ଯୋଉ ଅନ୍ଧଟି ଆଣିନାହାନ୍ତି ସେଇ
ଶ୍ମଶ୍ରୁ ଜଟା ମଣ୍ଡିତ ରୁକ୍ଷ୍ଣ ଅନ୍ଧ ବିଲ ମଙ୍ଗଳ।
ବହୁ ପରିଚିତ, କାହାର ଏ କଣ୍ଠ? କିଏ ତୁମେ ନାରୀ?
ମୁଁ ବିଲ ମଙ୍ଗଳ
ଚିନ୍ତାମଣି।
ହଁ ବିଲ ମଙ୍ଗଳ
ଚିନ୍ତାମଣି ତୁମେ?
ହଁ, ଅତୀତର ବେଶ୍ୟା ଚିନ୍ତାମଣି, ଆଜିର ସନ୍ନ୍ୟାସିନୀ ଚିନ୍ତାମଣି।
ଶେଷରେ ତୁମେ ମଧ୍ୟ ମୋର ବାଟ ଧରିଲ ଚିନ୍ତାମଣି।
ହଁ ବିଲ ମଙ୍ଗଳ, ଆଜି ଏ ବନାଗମ ମହାସଙ୍ଗମରେ ପରିଣତ ହେଇଛି।
ଏବେ ଆସ ଚିନ୍ତାମଣି, ଆମେ ଦୁହେଁ ନରକର ଅସୀମ ଗର୍ଭରୁ ଉର୍ଦ୍ଧକୁ ଯାତ୍ରା କରିବା, ବୃନ୍ଦାବନ ଚନ୍ଦ୍ରକୁ ଦର୍ଶନ କରି ନୟନ ମନ ପବିତ୍ର କରିବା।
ହଏ ବାବାଜୀ, ତମକୁ ତ ସାଙ୍ଗ ମିଳିଗଲାଣି, ଆଉ ମୁଁ ଏଠି କଣ କରିବି? ତାହେଲେ ଏବେ ମୁଁ ଯାଉଛି, ମୋ ଗାଈ ପୋଲ ତେଣେ ବଣ ଭିତରେ ପଶିଗଲେଣି ନା କଣ?
ନା ନା ବାବା, ତୁ ମତେ ବହୁତ ସାହାଯ୍ୟ କରିଛୁ, ଆ ତତେ ଟିକେ କୋଳରେ ଧରେ, ଟିକେ ଆଦର କରେ, ସ୍ନେହ କରେ, ଆଶୀର୍ବାଦ କରେ।
ତମେ ଗୋପୀନାଥ ପାଖକୁ ଯାଅ, ସେ ଆଖି ଭଲ କରିଦେଲେ ଫେରି ଆସି ମତେ ଦେଖିବ, ଆଉ ଏବେ କାହିଁକି?
ନାଇଁ ବାବା, ତତେ ଟିକେ କୋଳରେ ଜାକି ନ ଧରିଲେ ମତେ ଶାନ୍ତି ମିଳିବନି।
ଓ ମୁଁ ବୁଝିଗଲି, ତାହେଲେ ତମେ ଅନ୍ଧ ନୁହଁ, ନିଛାରେ ଅନ୍ଧର ଅଭିନୟ କରୁଛ।
ନାଇଁ ବାବା, ମୁଁ ସତରେ ଅନ୍ଧ, ନିଜ ଆଖିରେ ମୁଁ ସୂଚୀବିଦ୍ଧ କରି ହେଇଛି ଅନ୍ଧ।
କାଇଁ ରୁହ 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 ରୁହ, ମୁଁ ଟିକେ ଦେଖେ ତ। ଆଖି ତ ତମର ବେଶ ଭଲ ଦିଶୁଛି, ମତେ ଆଖି ଖୋଲି ଦେଖିଲ କେମିତି ଦିଶୁ ନାହିଁ ଦେଖିବା?
ତତେ ଦେଖିବି, ହେଇପରା ଦେଖୁଛି, କାଇଁ କିଛି ତ ଦିଶୁ ନାହିଁ।
ଆହୁରି ଭଲ କରି ଦେଖ ବାବାଜୀ, ନିକଟକୁ ଲାଗି ଆସି ଦେଖ।
ହଁ, ମତେ ମତେ ଅସ୍ପଷ୍ଟ ଦିଶୁଛି।
ଦେଖ, ଆହୁରି ଭଲ କରି ଦେଖ, ଗୋପୀନାଥ କଣ କରିବେ, ମୁଁ ମଧ୍ୟ ଏ ବଣର ପତ୍ର ରସ ପକାଇ ତମ ଆଖି ଭଲ କରିଦେବି ଯେ।
ହଁ ହଁ ବାବା, ସାମାନ୍ୟ ଝାପ୍ସା ଝାପ୍ସା ଦେଖାଯାଉଛି।
ଆହୁରି ଦେଖ, ଭଲ କରି ଦେଖ ବାବାଜୀ।
ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ଶ୍ରୀହରି ଯୋଗ ବିହାରୀ ଗୋପୀନାଥ, ଏ ଅଧମକୁ ଦିବ୍ୟ ଚକ୍ଷୁ ପ୍ରଦାନ କରିଛି ପ୍ରଭୁ।
ধন্য ব্রজ বিহারী গোপীনাথ, ধন্য ধন্য।
আহা কি সুন্দর সে ব্রজ বিহারী, আহা কি সুন্দর সে ব্রজ বিহারী,
দেখি হৃদয় মন উঠে বিহারী,
আহা কি সুন্দর সে ব্রজ বিহারী, আহা কি সুন্দর সে ব্রজ বিহারী।
আজয়ে পাপ নেত্র হই গোলা পবিত্র, আজয়ে পাপ নেত্র হই গোলা পবিত্র,
তুমরি নাম ধরি সংসার হেবু পারি, তুমরি নাম ধরি সংসার হেবু পারি,
শরণ মাগে প্রভু মুরারি,
আহা কি সুন্দর সে ব্রজ বিহারী, আহা কি সুন্দর সে ব্রজ বিহারী।